ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ଜୁନ୍ ପହିଲାରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ କଡ଼ା ଆଭିମୁଖ୍ୟ ଗ୍ରହଣ। ଦେଶର ବିଭିନ୍ନ ସ୍ଥାନରେ ଆଜି ପ୍ରଚାର କରିବେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଭାରତୀୟ ସମୁଦ୍ର ସୀମାରେ ବେଆଇନ ଭାବେ ମାଛ ଧରୁଥିବା ଶ୍ରୀଲଙ୍କାର ପାଞ୍ଚଟି ବୋଟ୍କୁ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ହେବ ମୁକାବିଲା। ଆସନ୍ତା ଜୁନ୍ ପହିଲାରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ବୁଧବାର ଦିନ ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 7ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ। ସେଥିମଧ୍ୟରେ ଉତ୍ତରପ୍ରଦେଶ ଓ ପଞ୍ଜାବର 13ଟି ଲେଖାଏଁ, ପଶ୍ଚିମବଙ୍ଗର 9ଟି, ବିହାରର 8ଟି, ଓଡ଼ିଶାର 6ଟି, ହିମାଚଳ ପ୍ରଦେଶର 4ଟି, ଝାଡ଼ଖଣ୍ଡର 3ଟି ଏବଂ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ଗୋଟିଏ ଆସନ ଅନ୍ତର୍ଭୁକ୍ତ। ଏହି ପର୍ଯ୍ୟାୟରେ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଯାଜପୁର ସଂସଦୀୟ କ୍ଷେତ୍ର ସମେତ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରସଙ୍ଗରେ ନିର୍ବାଚନ ଆୟୋଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟ୍ ଗଣତି ପରେ ମଧ୍ୟ ଆନ୍ଧ୍ରପ୍ରଦେଶରେ 25ଟି କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ କମ୍ପାନୀ ରଖିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ନୂଆଦିଲ୍ଲୀରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବାରେ ପ୍ରଶାସନ ବିଫଳ ହେବାର କାରଣ ବ୍ୟକ୍ତିଗତ ଭାବେ ଜଣାଇବା ପାଇଁ ଆୟୋଗ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ନୂଆଦିଲ୍ଲୀ ଡକାଇଥିଲେ। ବିଜେପି ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିର୍ବାଚନ ଆୟୋଗ ସମଗ୍ର ବିଶ୍ୱ ପାଇଁ ଏକ ଉତ୍କୃଷ୍ଟ ଉଦାହରଣ। ଦିଲ୍ଲୀର ଏକ ମିଡିଆ ହାଉସ୍କୁ ସାକ୍ଷାତକାର ଦେଇ ସେ କହିଛନ୍ତି ନିର୍ବାଚନ ଆୟୋଗର ଉଦାହରଣମୂଳକ କାର୍ଯ୍ୟକୁ ବିଶ୍ୱ ଆଗରେ ପ୍ରଦର୍ଶନ କରିବା ତାଙ୍କ ସରକାରଙ୍କ ଦାୟିତ୍ୱ। ସେ ଆହୁରି ମଧ୍ୟ କହିଛନ୍ତି ଗଣତନ୍ତ୍ରରେ ନିର୍ବାଚନକୁ କେବଳ ହାରିବା କିମ୍ବା ଜିତିବା ଭିତରେ ସୀମିତ ରଖିବା ଉଚିତ ନୁହେଁ। ନିର୍ବାଚନ ଏକ ଦଳର ବାର୍ତ୍ତାକୁ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚାଇବାର ସୁଯୋଗ ପ୍ରଦାନ କରିଥାଏ। କଂଗ୍ରେସକୁ ଲକ୍ଷ୍ୟ କରି ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ପାଇଁ ଗଣତନ୍ତ୍ରର ଅର୍ଥ ହେଉଛି କ୍ଷମତାରେ ରହିବା। କଂଗ୍ରେସ ଦଳର ସଦସ୍ୟମାନଙ୍କ ଉପରେ ଗାନ୍ଧି ପରିବାରର ପାରମ୍ପରିକ ଶାସନ ଦାୟିତ୍ୱ ଏକ ବୋଝ ବୋଲି ସେ ଅଭିଯୋଗ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ଦ୍ୱିତୀୟ ଦିନରେ ଉତ୍ତରପ୍ରଦେଶରେ ପ୍ରଚାର କରିବେ। ସେ ଆଜି ବାରବାଙ୍କୀ, ଫତେପୁର ଏବଂ ହମିରପୁର ନିର୍ବାଚନ ମଣ୍ଡଳୀରେ ର୍ୟାଲିକୁ ସମ୍ବୋଧିତ କରିବେ। ରାୟବଲିରେ ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ରାଜନୈତିକ ର୍ୟାଲିକୁ ସମ୍ବୋଧିତ କରିବେ। ଆଜି ରାୟବରେଲିରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମିଳିତ ଭାବେ ଏକ ର୍ୟାଲିକୁ ସମ୍ବୋଧିତ କରିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଳରାମପୁର, ବାରବାଙ୍କୀ, ଲକ୍ଷ୍ନୌ ଓ ଅଯୋଧ୍ୟାରେ ପ୍ରଚାର କରିବେ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଗଙ୍ଗେଦି ବିଧାନସଭା ଆସନରେ ପ୍ରଚାର କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଉତ୍ତରପ୍ରଦେଶରେ ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ରାଉରକେଲାରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନର ଅବଶିଷ୍ଟ 3ଟି ପର୍ଯ୍ୟାୟ ପାଇଁ ଜୋରଦାର ପ୍ରଚାର ଚାଲିଛି। ବିଜେପି, କଂଗ୍ରେସ ଓ ବିଜେଡ଼ିର ବରିଷ୍ଠ ନେତାମାନେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ବାଚନୀ ସଭା ଓ ରୋଡ୍ ଶୋ କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ଏକ ମେଗା ରୋଡ୍ ଶୋ କରିବା ସହ ସୁନ୍ଦରଗଡ଼ ଓ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦୁଇଟି ର୍ୟାଲିକୁ ସମ୍ବୋଧିତ କରିଛନ୍ତି। ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ରୋଡ୍ ଶୋ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ୍ଗେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଯୁବକମାନଙ୍କୁ ନିଯୁକ୍ତି ଦେଇପାରୁନଥିବାରୁ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି। ଓଡ଼ିଶାବାସୀଙ୍କୁ ବୋକା ବନେଇବା ପାଇଁ ଉଭୟ ବିଜେଡି ଓ ବିଜେପିର କୌଶଳ ରହିଛି ଏବଂ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ଯାହା ରାଜ୍ୟକୁ ସମୃଦ୍ଧି ଆଡ଼କୁ ନେଇପାରିବ ବୋଲି ଶ୍ରୀ ଖଡ୍ଗେ କହିଛନ୍ତି। ଗତକାଲି ଅପରାହ୍ନରେ କନ୍ଧମାଳ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫୁଲବାଣୀରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ସେମାନଙ୍କ ଅଧୀନରେ ଆସୁଥିବା 35ଟି ବିଧାନସଭା ଆସନ ପାଇଁ ଆସନ୍ତା 20 ତାରିଖରେ ମତଦାନ ହେବ। ଆସନ୍ତାକାଲି ଏହିସବୁ ଆସନ ପାଇଁ ପ୍ରଚାର ଶେଷ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗତକାଲି ସନ୍ଧ୍ୟାରେ ଅମୃତସରରୁ ଦଳର ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନଙ୍କ ସହ ସେ ଅମୃତସର ସହରରେ ଏକ ରୋଡ୍ ଶୋ କରିଥିଲେ ଏବଂ ରାଜ୍ୟର ସମସ୍ତ 13 ଆସନରେ ଆମ୍ ଆଦମୀ ପାର୍ଟିକୁ ବିଜୟୀ କରାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଜେଲ୍ରୁ ବାହାରିବା ପରେ ସେ ତୁରନ୍ତ ପଞ୍ଜାବ ଆସିଥିବା କହିଛନ୍ତି। ସେ ଜେଲ୍ରେ ଥିବା ସମୟରେ ମୁଖ୍ୟମନ୍ତ୍ରୀ ମାନଙ୍କଠାରୁ ପଞ୍ଜାବ ଏବଂ ଏହାର ଲୋକମାନଙ୍କ ବିଷୟରେ ପଚାରି ବୁଝୁଥିଲେ। ରୋଡ୍ ଶୋ ପୂର୍ବରୁ ଉଭୟ ନେତା ସ୍ୱର୍ଣ୍ଣ ମନ୍ଦିର ଓ ଦୁର୍ଗିଆନା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପଞ୍ଜାବର ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ସିୟୁଇଟି ୟୁଜି 2024 ପରୀକ୍ଷା ଗତ ବୁଧବାରଠାରୁ ବିଦେଶର 26 ସହର ସମେତ ମୋଟ 2157 ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହୋଇଛି। ଗତକାଲି ସିୟୁଇଟି ୟୁଜିର ଦ୍ୱିତୀୟ ଦିନରେ ଦେଶ ବିଦେଶର ପ୍ରାୟ 1578 ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ଏନ୍ଟିଏ 25,91,000ରୁ ଅଧିକ କମ୍ବିନେସନ୍ର ସଫଳ ପରୀକ୍ଷଣ କରି ମୋଟ୍ ପରୀକ୍ଷାର 44.71% ପୂରଣ କରିଛି। ଗତ ଦୁଇ ଦିନରେ ସିୟୁଟି ୟୁଜି 2024 ପରୀକ୍ଷାରେ 72% ଉପସ୍ଥାନ ହୋଇଛି। ଭାରତୀୟ ସମୁଦ୍ର ସୀମାରେ ବେଆଇନ ଭାବେ ମାଛ ଧରୁଥିବା ଶ୍ରୀଲଙ୍କାର 5 ବୋଟ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଜବତ କରିଛି। ପାକ୍ ଷ୍ଟ୍ରେଟ୍ ନିକଟରେ ପେଟ୍ରୋଲିଂ କରୁଥିବା ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ରାଣୀ ଦୁର୍ଗାବତୀ ତାମିଲନାଡୁ ଉପକୂଳର ପଏଣ୍ଟ କାଲିମେର୍ଠାରୁ ପ୍ରାୟ 15 ମାଇଲ ଦୂରରେ ସନ୍ଦେହଜନକ ବୋଟ୍ଗୁଡ଼ିକୁ ଦେଖିଥିଲେ। ସମସ୍ତ 5 ବୋଟ୍ ମାଛ ଧରିବାରେ ସକ୍ରିୟ ଭାବରେ ନିୟୋଜିତ ଥିଲା। ଏମ୍ଜିଆଇ ଆକ୍ଟ 1976 ଉଲ୍ଲଂଘନ ଅଭିଯୋଗରେ 5 ବୋଟ୍ ସମେତ 14 ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରାଯାଇଛି। ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବୋଟ୍ ଏବଂ କର୍ମଚାରୀମାନଙ୍କୁ ନାଗପଟ୍ଟିନମ୍ର କୋଷ୍ଟାଲ ସିକ୍ୟୁରିଟି ଗ୍ରୁପ୍କୁ ହସ୍ତାନ୍ତର କରାଯିବ। ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ ଡକ୍ଟର କିଥ୍ କ୍ରିଷ୍ଟୋଫର୍ ରୋଲେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋହାହିତ କରିବା ଏବଂ ତ୍ରିନିଦାଦରେ ଏକ କ୍ରିକେଟ୍ ଏକାଡେମୀ ଖୋଲିବା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମୁମ୍ବାଇ ଗସ୍ତରେ ଅଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବାଇସ୍ ଏବଂ ଶ୍ରୀମତୀ ରାମବାଈ ବାଇସ୍ ଗତକାଲି ରାଜଭବନରେ ଡକ୍ଟର କିଥ୍ କ୍ରିଷ୍ଟୋଫର୍ ରାଉଲି ଏବଂ ତାଙ୍କ ପତ୍ନୀ ସେରୋନ୍ ରାଉଲିଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଡକ୍ଟର କିଥ୍ ରୋଲି କହିଛନ୍ତି ଭାରତର ସ୍ୱାଧୀନତା ତ୍ରିନିଦାଦ ଏବଂ ଟୋବାଗୋର ସ୍ୱାଧୀନତା ପାଇଁ ପଥ ପ୍ରଶସ୍ତ କରିଛି। ଭାରତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାରେ ଆବଶ୍ୟକତା ପ୍ରକାଶ କରି ସେ କହିଛନ୍ତି ତ୍ରିନିଦାଦ ଓ ଟୋବାଗୋର ବିକାଶରେ ଭାରତର ପୁଞ୍ଜିନିବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଲଗାଣ ବର୍ଷା ଯୋଗୁଁ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ ବିନା ଟସ୍ରେ ବାତିଲ ହେବା ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ପ୍ଲେଅଫ୍ରେ ଚତୁର୍ଥ ତଥା ଶେଷ ସ୍ଥାନ ପାଇଁ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଉଦ୍ୟମ ଜାରି ରହିଛି। ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ମୁକାବିଲା ହେବ। ପ୍ୟାରିସ୍ ଅଲମ୍ପିକ୍ସ 2024 ପାଇଁ ଭାରତର ଏକ ନମ୍ଘର ମହିଳା ଟେନିସ୍ ଖେଳାଳି ମନିକା ବାତ୍ରା ଓ ଶରତ କମଲ 6 ଭାରତୀୟ ଟେବୁଲ୍ ଟେନିସ୍ ଦଳର ନେତୃତ୍ୱ ନେବେ। ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ ପକ୍ଷରୁ ଏହି ଘୋଷଣା କରାଯାଇଛି। ଭାରତୀୟ ଅଲମ୍ପିକ୍ ଟେବୁଲ୍ ଟେନିସ୍ ଦଳ ପାଇଁ ସମସ୍ତ 6 ଖେଳାଳିଙ୍କୁ ବିଶ୍ୱ ମାନ୍ୟତା ଆଧାରରେ ଚୟନ କରାଯାଇଥିଲା। ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ପୁରୁଷ ଏକକ ଟେବୁଲ୍ ଟେନିସ୍ ଖେଳାଳି ଶରତ କମଲ, ମାନବ ଠକ୍କର ଏବଂ ଜାତୀୟ ଚାମ୍ପିୟନ୍ ହର୍ମିତ୍ ଦେଶାଇ ପୁରୁଷ ଦଳରେ ସ୍ଥାନ ପାଇଛନ୍ତି। ଜ୍ଞାନ ଶେକରନ୍, ସାଥିଆନ୍ ଓ 6 ଦଳରେ ସ୍ଥାନ ପାଇନଥିବା ବେଳେ ପୁରୁଷ ବର୍ଗରେ ତାଙ୍କୁ ଅତିରିକ୍ତ ଖେଳାଳି ଭାବେ ସ୍ଥାନ ମିଳିଛି। ମହିଳା ଦଳର ଅତିରିକ୍ତ ଖେଳାଳି ଭାବେ ଆଇକା ମୁଖାର୍ଜୀ ସ୍ଥାନ ପାଇଛନ୍ତି। କାଜାକସ୍ତାନର ଆସ୍ତାନାରେ ଚାଲିଥିବା ଏଲୋଡା କପ୍ 2024 ମହିଳା ବକ୍ସିଂ 52 କିଲୋଗ୍ରାମ ଫାଇନାଲ୍ରେ ଚଳିତ ବିଶ୍ୱ ଚାମ୍ପିୟନ୍ ଭାରତର ନିଖାତ ଜରିନ୍ 5-0 ପଏଣ୍ଟରେ କାଜାକସ୍ତାନର ଟମ୍ରିସ୍ ମିର୍ଜାକୁଲ୍ଙ୍କୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ନିଖାତଙ୍କ ବ୍ୟତୀତ 48 କିଲୋଗ୍ରାମ ବର୍ଗରେ ମିନାକ୍ଷୀ, 50 କିଲୋଗ୍ରାମ ବର୍ଗରେ ଅନାମିକା ଓ 60 କିଲୋଗ୍ରାମ ବର୍ଗରେ ମନୀଷା ମଧ୍ୟ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଜୁନ୍ 1 ଅନୁଷ୍ଠିତ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ କଡ଼ା ଆଭିମୁଖ୍ୟ ଗ୍ରହଣ। ଦେଶର ବିଭିନ୍ନ ସ୍ଥାନରେ ଆଜି ପ୍ରଚାର କରିବେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଭାରତୀୟ ସମୁଦ୍ର ସୀମାରେ ବେଆଇନ ଭାବେ ମାଛ ଧରୁଥିବା ଶ୍ରୀଲଙ୍କାର 5 ବୋଟ୍କୁ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ହେବ ମୁକାବିଲା।